ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟାଦଶ ଲୋକସଭା ନିର୍ବାଚନର ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ, ଆଜି ସକାଳ 8ଟାରୁ ଗଣତି ଆରମ୍ଭ। ଭୋଟ୍ ଗଣତି ଫଳାଫଳ ସମ୍ପର୍କିତ ସୂଚନା ଦେବା ଲାଗି ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା। 8,40,00,000 ଟନ୍ରେ ପହଞ୍ଚିଲା ଦେଶରେ କୋଇଲା ଉତ୍ପାଦନ। ଆସାମରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ, ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି। ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରସାରଣ କରିବ ଆକାଶବାଣୀ। ଦେଶରେ ଆଜି ଅଷ୍ଟାଦଶ ଲୋକସଭା ନିର୍ବାଚନର ଭୋଟ୍ ଗଣତି ସକାଳ 8ଟାରେ ଆରମ୍ଭ ହେବ। ଏହାଛଡ଼ା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ବିଧାନସଭା ନିର୍ବାଚନ ଏବଂ ଅନ୍ୟ କେତେକ ରାଜ୍ୟର ଉପନିର୍ବାଚନର ଭୋଟ୍ ଗଣତି ମଧ୍ୟ ଏକ ସମୟରେ କରାଯିବ। ଲୋକସଭାର 543 ଆସନ, ଆନ୍ଧ୍ରପ୍ରଦେଶର 175 ବିଧାନସଭା ଆସନ, ଓଡ଼ିଶାର 147 ବିଧାନସଭା ଆସନ ଏବଂ 25 ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଣତିର ଧାରା ଏବଂ ଫଳାଫଳ ଆୟୋଗଙ୍କ ୱେବ୍ସାଇଟ୍ରେ ଅପଡେଟ୍ କରାଯିବ। ଜନସାଧାରଣ ଭୋଟର ହେଲ୍ପ ଲାଇନ୍ ଆପ୍ ସମେତ results.eci.gov.in ୱେବ୍ସାଇଟ୍ ଜରିଆରେ ପ୍ରତ୍ୟେକ ମୁହୂର୍ତ୍ତର ଭୋଟ୍ ଗଣତି ସମ୍ପର୍କିତ ଖବର ପାଇପାରିବେ। ହରିୟାଣାରେ ଲୋକସଭା ନିର୍ବାଚନ ମତଗଣନା ନେଇ ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି। ରାଜ୍ୟର 91 ମତଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ 10,000ରୁ ଅଧିକ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ସତ୍ରୁଜିତ୍ କାପୁର କହିଛନ୍ତି ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ପୁଲିସ୍ କର୍ମୀଙ୍କ ସମେତ କେନ୍ଦ୍ରୀୟ ସଶସ୍ତ ସୁରକ୍ଷା ବଳର 15 କମ୍ପାନୀ ମୁତୟନ କରାଯାଇଛି। ପ୍ରତ୍ୟେକ ମତଗଣନା କେନ୍ଦ୍ରର 100 ମଧ୍ୟରେ ସୁରକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ରାଜସ୍ଥାନରେ 25 ଆସନର ମତଗଣନା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଲୋକସଭା ଆସନ ସମେତ ସେଠାରେ ବାଗିଦୋରା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳ 8ଟାରୁ ମତଗଣନା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା କହିଛନ୍ତି ମତଗଣନା ପାଇଁ 13,000ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିଲାଗି 56 ଅବଜର୍ଭରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ବିହାରର 40 ଲୋକସଭା ଆସନ ନିମନ୍ତେ ଆଜି ହେବାକୁ ଥିବା ମତଗଣନା ଲାଗି ସମସ୍ତ ବ୍ୟବସ୍ଥା ହୋଇଛି। ଏଥିରେ 39 ମହିଳାଙ୍କ ସମେତ 497 ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହାଛଡ଼ା ସେଠାକାର ବିଧାନସଭା ଉପନିର୍ବାଚନର ମଧ୍ୟ ଆଜି ଭୋଟ୍ ଗଣତି ହେବ। ସୂଚନା ଅନୁଯାୟୀ ମତଗଣନା ପ୍ରକ୍ରିୟା ସୁରୁଖୁରୁରେ କରିବା ଲାଗି 80 ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। କେରଳରେ 20 ଲୋକସଭା ଆସନ ପାଇଁ ଆଜି ସକାଳ 8ଟାରୁ ମତଗଣନା ଆରମ୍ଭ ହେବ। ଏହି ମତଗଣନାରେ 194 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସୁରକ୍ଷିତ ମତଗଣନା ଲାଗି ସେଠାରେ ନିର୍ବାଚନ ଅଧିକାରୀ ସମସ୍ତ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ତାମିଲନାଡୁରେ 39 ଲୋକସଭା ଆସନ ଲାଗି 234 ଟେବୁଲରେ ମତଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ କହିଛନ୍ତି। ସକାଳ 8ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯିବା ପରେ 8:30 ଇଭିଏମ୍ ମତଗଣନା ଆରମ୍ଭ ହେବ। ଆନ୍ଧ୍ରପ୍ରଦେଶ ବିଧାନସଭାର 175 ଆସନ ସମେତ 25 ଲୋକସଭା ନିର୍ବାଚନର ମତଗଣନା ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ମଣିପୁରରେ 24 ଭୋଟ୍ ଗଣତି କେନ୍ଦ୍ରରେ ସମସ୍ତ ଲୋକସଭା ଆସନ ଲାଗି ମତଗଣନା ହେବ। ମତଗଣନା ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। ତେଲେଙ୍ଗାନାର ସମସ୍ତ 17 ଆସନ ପାଇଁ 34 ସ୍ଥାନରେ ମତଗଣନା ହେବ। ଇଭିଏମ୍ ଏବଂ ପୋଷ୍ଟାଲ ବାଲାଟ ଗଣିବା ପାଇଁ 149 ମତଗଣନା ଟେବୁଲ ପ୍ରସ୍ତୁତ କରାଯାଇଛି। ସକାଳ 8ଟା ବେଳେ ଆରମ୍ଭ ହେବାକୁ ଥିବା ଏହି ମତଗଣନା ଲାଗି 10,000ରୁ ଅଧିକ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ମତଗଣନା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଲାଗି 12 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିବା ସୂଚନା ମିଳିଛି। ଓଡ଼ିଶାରେ 21 ଲୋକସଭା ଏବଂ 147 ବିଧାନସଭା ଆସନ ଭୋଟ୍ ଗଣନା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ମତଗଣନା କେନ୍ଦ୍ରରେ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଗଣତି ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା 69 ଷ୍ଟ୍ରଙ୍ଗରୁମ୍ରେ ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ଗୁଡ଼ିକ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସେହିସବୁ ସ୍ଥାନରେ ସିସିଟିଭି ସମେତ 25 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି। ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଲୋକସଭା ଏବଂ ବିଧାନସଭା ଭୋଟ୍ ଗଣତିର ଫଳାଫଳ ସମ୍ପର୍କିତ ସୂଚନା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏ ନେଇ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଲୋକ ନିର୍ଣ୍ଣୟ 2024 କାର୍ଯ୍ୟକ୍ରମ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରସାରିତ ହେଉଛି। ଏଥିରେ ସାରା ଦେଶରେ ଥିବା ଆକାଶବାଣୀ ସମାଚାରର ସମ୍ଭାଦଦାତା ତଥ୍ୟ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସମୟରେ ଆସୁଥିବା ଫଳାଫଳଗୁଡ଼ିକର ବିଶ୍ଳେଷଣ ବିଭିନ୍ନ ବିଶେଷଜ୍ଞ ଏବଂ ରାଜନୈତିକ ଦଳଗୁଡ଼ିକର ନେତାମାନେ କରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ସମେତ ଅନ୍ୟ ସମସ୍ତ ଚ୍ୟାନେଲ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରସାରିତ ହେବ। ସେହିପରି ଆକାଶବାଣୀର ଆଞ୍ଚଳିକ ସମାଚାର ବିଭାଗଗୁଡ଼ିକ ଭୋଟ୍ ଗଣତି ସମ୍ପର୍କରେ ବିଶେଷ କାର୍ଯ୍ୟକ୍ରମ ପ୍ରସାରଣ କରିବେ। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସହଗଲ ନୂଆଦିଲ୍ଲୀରେ କହିଛନ୍ତି, ଆକାଶବାଣୀର ମୁଖ୍ୟ କାର୍ଯ୍ୟାଳୟରେ ଏକ ବଡ଼ ଡିସ୍ପ୍ଲେ ବୋର୍ଡ ମାଧ୍ୟମରେ ଭୋଟ୍ ଗଣତିର ଟିକିନିଖି ଖବର ପ୍ରଦର୍ଶିତ ହେବ। ଆଜି ଦୂରଦର୍ଶନ ମଧ୍ୟ ଭୋଟ୍ ଗଣତି ସମ୍ପର୍କିତ ସମ୍ଭାଦ ପରିବେଷଣ ପାଇଁ ସ୍ୱତନ୍ତ୍ର ଯୋଜନା କରିଛି। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି, ସକାଳ 6ଟାଠାରୁ ଡିଡି ନ୍ୟୁଜ୍ ଚ୍ୟାନେଲ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ପ୍ରସାରଣ ଆରମ୍ଭ ହୋଇଛି। ଗଣତିର ଧାରାକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଭୋଟ୍ ଗଣତି ସମ୍ପର୍କିତ ସ୍ୱତନ୍ତ୍ର ସମ୍ଭାଦ ପ୍ରସାରଣର ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ 10ଟା, 11ଟା, ମଧ୍ୟାହ୍ନ 12ଟା, ଅପରାହ୍ନ 4ଟା, 4:55 ଏବଂ ରାତି 8ଟାରେ ଏହି ସ୍ୱତନ୍ତ୍ର ସମ୍ଭାଦ ପ୍ରସାରଣ କରାଯିବ। ଭାରତରେ କୋଇଲା ଉତ୍ପାଦନ ଗତ ମାସରେ 8,40,00,000 ଟନ୍ରେ ପହଞ୍ଚିଛି। ଗତବର୍ଷ ଏହି ସମୟ ତୁଳନାରେ ଏହା 10% ଅଧିକ ରହିଥିବା ଜଣାପଡ଼ିଛି। ଗତବର୍ଷ ମେ ମାସରେ ଦେଶରେ କୋଇଲା ଉତ୍ପାଦନ 7,60,00,000 ଟନ୍ ଅଧିକ ରହିଥିଲା। କୋଇଲା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ମେ ମାସରେ 8,40,00,000 ଟନ୍ ଅଧିକ ପରିମାଣର କୋଇଲା ଉତ୍ପାଦନ ହୋଇଛି, ଯାହା ପୂର୍ବବର୍ଷ ସେହି ସମୟ ତୁଳନାରେ 7.46% ଅଧିକ। ଏହାଛଡ଼ା ଅନ୍ୟ କମ୍ପାନୀଗୁଡ଼ିକ ପକ୍ଷରୁ ସେହି ସମୟ ମଧ୍ୟରେ 1,37,80,000 ଟନ୍ କୋଇଲା ଉତ୍ପାଦନ ହୋଇଛି। ଆସାମରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଛି। ବନ୍ୟାରେ ରାଜ୍ୟର 10ଟି ଜିଲ୍ଲାର 6,00,000ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ 191 ଆଶ୍ରୟସ୍ଥଳୀ ସମେତ 108 ଖାଦ୍ୟ ବିତରଣ କେନ୍ଦ୍ର ସ୍ଥାପନ କରିଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍କୁ ମୁତୟନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବନ୍ୟାରେ ଆଉ 4 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ସାରା ରାଜ୍ୟର 577 ଗାଁ ଏହି ବନ୍ୟାରେ ପ୍ରଭାବିତ ହୋଇଛି ଏବଂ 6,000 ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଛି। ବିଭିନ୍ନ ଜିଲ୍ଲାରେ ସଡ଼କ ନଦୀବନ୍ଧ ଆଦି ନଷ୍ଟ ହୋଇଥିବା ଖବର ମିଳିଛି। ଲଦାଖରେ ସେନା ପକ୍ଷରୁ ଆୟୋଜିତ ଗ୍ରୀଷ୍ମକାଳୀନ ଉତ୍ସବ ଶେଷ ହୋଇଛି। ସପ୍ତାହବ୍ୟାପୀ ଚାଲିଥିବା ଅପରେସନ୍ ସଦ୍ଭାବନା ଉତ୍ସବର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ପ୍ରତିଭା ଏବଂ କ୍ରୀଡ଼ାର ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା। ଏହାଛଡ଼ା କାର୍ଗିଲ୍ ବିଜୟ ଦିବସର ରଜତ ଜୟନ୍ତୀ ଅବସରରେ ଦ୍ରାସ ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ନିଦର୍ଶନ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକମାନେ ବହୁସଂଖ୍ୟାରେ ଭାଗ ନେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ରେ ଚାଲିଥିବା ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀ ପକ୍ଷରୁ ପ୍ରସାରଣ କରାଯିବ। ଏଥିରେ ଭାରତର ସମସ୍ତ ମ୍ୟାଚ୍, ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ଆକାଶବାଣୀ ପ୍ରସାରଣ କରିବ। ଆକାଶବାଣୀ ପକ୍ଷରୁ ଧାରାବିବରଣୀ ସମେତ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ, ମଝିରେ ଏବଂ ମ୍ୟାଚ୍ ଶେଷରେ ଇଂରାଜୀ ଏବଂ ହିନ୍ଦୀରେ ବିଶେଷ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଡିଡି ସ୍ୱୋର୍ଟସ୍ ଚ୍ୟାନେଲ୍ ମଧ୍ୟ ଭାରତର ସବୁ ମ୍ୟାଚ୍, ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ପ୍ରସାରଣ କରିବ। ସୂଚନା ଏବଂ ପ୍ରସାରଣ ସଚିବ ସଞ୍ଜୟ କାଜାଜୁ ଏବଂ ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସହଗଲ ଏନେଇ ନୂଆଦିଲ୍ଲୀରେ ଏକ ପ୍ରମୋ ଜାରି କରିଛନ୍ତି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳିମାନେ ପ୍ରଦର୍ଶନ କରିବେ। ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତର ଲକ୍ଷ୍ୟ ସେନ୍, ଏଚ୍ଏସ୍ ପ୍ରଣୟ, କିଦାମ୍ବି ଶ୍ରୀକାନ୍ତ, ପ୍ରିୟାଂଶୁ ରାଜବତ୍ ଏବଂ କିରଣ ଜର୍ଜ ପୁରୁଷ ସିଙ୍ଗଲ୍ସରେ ଭାଗ ନେବେ। ସେହିପରି ଆଜି ମଧ୍ୟ ଡବଲ୍ସ ମ୍ୟାଚ୍ରେ ଭାରତୀୟ ଖେଳାଳି ପ୍ରଦର୍ଶନ କରିବେ। ଅଷ୍ଟାଦଶ ଲୋକସଭା ନିର୍ବାଚନର ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ, ଆଜି ସକାଳ 8ଟାରୁ ଗଣତି ଆରମ୍ଭ। ଭୋଟ୍ ଗଣତି ଫଳାଫଳ ସମ୍ପର୍କିତ ସୂଚନା ଦେବା ଲାଗି ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା। 8,40,00,000 ଟନ୍ରେ ପହଞ୍ଚିଲା ଦେଶରେ କୋଇଲା ଉତ୍ପାଦନ। ଆସାମର ବନ୍ୟା ପରିସ୍ଥିତି ଉଦ୍ବେଗଜନକ, ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ଏବଂ ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରସାରଣ କରିବ ଆକାଶବାଣୀ।